ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। କେନ୍ଦ୍ର ଗୃହ ଆର୍ ସମବାୟ ମନ୍ତ୍ରୀ ଅମିତ ଶାହା ଗଲାକାଲି ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିଛନ୍। 3275 କୋଟି ନୁ ଏତକା ଟଙ୍କାର ପ୍ରକଳ୍ପମାନଙ୍କର ଶୁଭାରମ୍ଭ ସହିତ ଓଡ଼ିଶା ସମବାୟ ନୀତି 2026 କାର୍ଯ୍ୟକାରିତାର ଭିଲ୍ ଶୁଭାରମ୍ଭ କରାଯାଇଛି। ଏତାର୍ ସହିତ 1566 ପେକ୍ସର ସାଧାରଣ ସେବା କେନ୍ଦ୍ର, ରାଜ୍ୟର 20 ଜିଲ୍ଲାର ସାଇବର କ୍ରାଇମ୍ ଆର୍ ଅର୍ଥନୈତିକ ଅପରାଧ ଥାନା ଆର୍ 24 ନୂଆ ପୁଲିସ୍ ଥାନାର କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଲୋକାର୍ପଣ କରିଛନ୍। କେନ୍ଦ୍ର ସରକାରଙ୍କର ତରଫୁ ଫରେନ୍ସିକ୍ ପୂର୍ବାଧାରକେ ବରକସ କରବାର୍କେ ରାଜ୍ୟ ଲାଗି 36 ମୋବାଇଲ୍ ଫରେନ୍ସିକ୍ ଭ୍ୟାନ୍ ଅନୁମୋଦିତ ହୋଇଛି। ଏହି ଭ୍ୟାନ୍ ସବୁ ଆଧୁନିକ ଫରେନ୍ସିକ୍ କିଟ୍ ଆର୍ ଉନ୍ନତ ବୈଜ୍ଞାନିକ ଉପକରଣ ସହିତ ଘଟଣାସ୍ଥଳନ ସିଧାସଳଖ ବୈଜ୍ଞାନିକ ପରୀକ୍ଷା କରବାର୍ତି ସାହାଯ୍ୟ କରବା। ପହିଲା କ୍ଷେପେ 15 ମୋବାଇଲ୍ ଫରେନ୍ସିକ୍ ଭ୍ୟାନ୍କେ ଗଲାକାଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆର୍ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଛନ୍। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ। ନୂଆ ଅପରାଧିକ ଆଇନ ବାବଦେ ଲୋକକୁ ସଚେତନ କରବାର ଲାଗି ଓଡ଼ିଶା ପୁଲିସ୍ ତରଫୁ ଭୁବନେଶ୍ୱର ୟୁନିଟ୍ 3 ପ୍ରଦର୍ଶନୀ ପଡ଼ିଆନୁ ନ୍ୟାୟ ସଂହିତା ପ୍ରଦର୍ଶନୀ ଗଲାକାଲି ଉଦ୍ଘାଟିତ ହୋଇଛି। ଏହି ପ୍ରଦର୍ଶନୀ ଆଜିଠାନୁ 10 ତକ ସାଧାରଣ ଲୋକର ଲାଗି ଖୋଲା ରହିବା। ଏଥି ନୂଆ ଅପରାଧିକ ଆଇନ, ଫରେନ୍ସିକ୍ ତଦନ୍ତ, ଡିଜିଟାଲ୍ ପ୍ରମାଣ ପରିଚାଳନା ଆର୍ ଅପରାଧ ସ୍ତରନୁ ହାଇକୋର୍ଟ ତକ ସବୁ ନ୍ୟାୟ ପ୍ରକ୍ରିୟା ବାବଦେ ତଥ୍ୟ ଉପସ୍ଥାପନ କରାଯିବା ବୋଲି ପୁଲିସ୍ ବିଭାଗ ତରଫୁ ସୂଚନା ଦିଆଯାଇଛି। ମହିଳାମାନଙ୍କର ଅଧିକାର, କଲ୍ୟାଣ ଆର୍ ଅଲଗା ସମସ୍ୟା ସାଙ୍ଗେ ଜଡ଼ିତ ଅଭିଯୋଗମାନଙ୍କର ଶୁଣାଣି ଲାଗି ଗଲାକାଲି ଜନଶୁଣାଣି କାର୍ଯ୍ୟକ୍ରମ ହୋଇଯାଇଛି। ଜାତୀୟ ମହିଳା ଆୟୋଗ ଆର୍ ରାଜ୍ୟ ମହିଳା ଆୟୋଗର ମିଳିତ ସହଯୋଗଥି ଭୁବନେଶ୍ୱର ଲକ୍ଷ୍ମୀସାଗର ନଥିବା ରାଜ୍ୟ ମହିଳା ଆର୍ ଶିଶୁ ପ୍ରତିଷ୍ଠାନ ସଭାଗୃହନୁ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କର ଅଧ୍ୟକ୍ଷତାତି ଜନଶୁଣାଣି କାର୍ଯ୍ୟକ୍ରମ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଭିନ୍ ଭିନ୍ ଇଲାକାନୁ ମୋଟ 86 ମାମଲାଥି ପକ୍ଷମାନଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ସେଥିର୍ ଭିତରୁ 45 ମାମଲାର ଶୁଣାଣି କରାଯାଇକରି ତାର ତୁର୍ତ୍ତି ସମାଧାନ ଲାଗି ପଦକ୍ଷେପ ନିଆଯାଇଛି। ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁଭା ଶର୍ମାଙ୍କର ଅଧ୍ୟକ୍ଷତାତି ଗଲାକାଲି ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍ର ଗୋଟିଏ ସମୀକ୍ଷା ବୈଠକ ଭୁବନେଶ୍ୱର ଓସିସିଏଲ୍ ସମ୍ମିଳନୀ କକ୍ଷନୁ ହୋଇଯାଇଛି। ବୈଠକଟି ନିଗମ ତରଫୁ ପରିଚାଳିତ ଭିନ୍ ଭିନ୍ ପ୍ରକଳ୍ପ ରିହାଦେର ସ୍ଥିତି ଆର୍ ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦେ ବିସ୍ତୃତ ଆଲୋଚନା କରାଯାଇଛି। ଓଡ଼ିଶାର ଲଳିତ କଳା ଏକାଡେମୀ ତରଫୁ ରାଜ୍ୟ ସଂଗ୍ରହାଳୟ ପରିସରନୁ ଥିବାର କଳିଙ୍ଗ ଆର୍ଟ ଗ୍ୟାଲେରୀଠାରେ ଦୁଇଦିନିଆ ଜାତୀୟ କଳା ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି। ସମ୍ମିଳନୀଟି ରାଜ୍ୟର ଭିନ୍ ଭିନ୍ ଚାରୁ ଆର୍ କାରୁ କଳା ମହାବିଦ୍ୟାଳୟର ବହୁତେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବରଗଡ଼ ସରକାରୀ ବସ୍ଷ୍ଟାଣ୍ଡ ପରିସରନୁ ସାଇବର ଆର୍ ଅର୍ଥନୈତିକ ଅପରାଧ ଥାନାର ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆନୁ ଆଭାସୀ ଜରିଏ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତା'ର ଉଦ୍ଘାଟନ କରିଥିଲେ। ଏହି ଥାନା ସାଇବର ଆର୍ ଅର୍ଥନୈତିକ ଠକେଇ ରୋକବାର୍ଥି ସାହାଯ୍ୟ କରବା କାର୍ଯ୍ୟକ୍ରମଥି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ପୁଲିସ୍ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଲ ଆର୍ ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ସେନ୍ତା ନୂଆପଡ଼ା ଠାନେ ଭିଲ୍ ସାଇବର ଆର୍ ଅର୍ଥନୈତିକ ଅପରାଧ ଥାନା ଆଭାସୀ ଜରିଆ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ଆର୍ ଆରକ୍ଷୀ ଅଧୀକ୍ଷକ ଅମ୍ରିତ ପାଲ ସିଂ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାତି ଜିଲ୍ଲା ସିଙ୍ଗିଲ୍ ୱିଣ୍ଡୋ କମିଟିର ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ଖରିଆ ରୋଡ୍ ନଥିବାର ବର୍ଦ୍ଧମାନ ଶୀତଲ ଭଣ୍ଡାର ତରଫୁ ଦାଖଲ ହୋଇଥିବାର ଜମିର କିସମ ବଦଲାବାର ପ୍ରସ୍ତାବ ଗୃହୀତ ହୋଇଛି। ଓଡ଼ିଶା ଏମ୍ଏସ୍ଏମ୍ଇ ବିକାଶ ନୀତି 2022 ଅଧୀନଥି ସିଲ୍ଦା ନଥିବାର ଖାସ୍ ଶିଳ୍ପ ତରଫୁ ଦାଖଲ ହୋଇଥିବାର 22 ନୁ ଏତକା ଟଙ୍କାର ପ୍ରସ୍ତାବ ବିଲ୍ ଗୃହୀତ ହୋଇଛି। ଜିଲ୍ଲାନୁ ଶିଳ୍ପ ବିକାଶକେ ଆଗ୍କେ ବଢ଼ାବାର ଆର୍ ନିବେଶକମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାର ଲାଗି ଭିନ୍ ଭିନ୍ ବିଭାଗ ଭିତରେ ତାଲମେଲ ରଖବାର୍କେ ଜିଲ୍ଲାପାଳ ଜୋର ଦେଇଛନ୍। ଛତିଶଗଡ଼ର 3 ସହରନୁ ଆଇବା 26 ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ା ଆୟୋଜିତ ହେବା। 7 କ୍ରୀଡ଼ା ବର୍ଗଥି ପ୍ରତିଯୋଗିତା ହେବା ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଘୋଷଣା କରିଛନ୍। ପହିଲା ସଂସ୍କରଣଥି ମଲଖମ୍ ଆର୍ କବାଡ଼ି 2 ପ୍ରଦର୍ଶନୀ ଖେଲ ରହିବା। ପ୍ରତିଯୋଗିତା ଏପ୍ରିଲ 6 ଦିନ ଉଦ୍ଯାପିତ ହେବା। ପାଣିପାଗ ସମୁଦ୍ର ଖଣି ଆଭ୍ୟନ୍ତରୀଣ ଆର୍ ଉତ୍ତର ଓଡ଼ିଶାର ଭିନ୍ ଭିନ୍ ଜାଗାନୁ ଆଇବା 3 ଭିତରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଏଥିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।